नमस्कार, मुँ प्रफुल्ल पट्टना खोर्धा जिल्लार साङ्गी ब्लक अधीनस्थ बालीपाटपुर ग्राम पञ्चायत अटे। इति अवसरले म बालीपाटपुर एवं भूषणपुर विषय किसी कहिबाकु चाहन्छु। बालीपाटपुर एवं भूषणपुर खाली खोर्धा जिल्लार एक जनबहुल अञ्चल नुहे, बरं ओडिशा राज्यर एक सर्वबृहत ग्राम। एही अञ्चलर आदिवासी साधारणतः कृषक श्रेणी एवं चिलिका ह्रद उपरे निर्भर करुथिबा मत्स्यजीवी संप्रदायर जलसेचन कौणसी सुविधा नथिबा जोगु ଏହି ଅଞ୍ଚଳ କୃଷକମାନେ କେବଳ ଖରିଫ ରୂପରେ ହିଁ ଯାହା ଚାଷବାସ କରିଥାନ୍ତି, ଆହୁରି ମଧ୍ୟ ଦିନକୁ ଦିନ ଚିଲିକା ପୋତି ହୋଇଯାଉଥିବାରୁ ମତ୍ସ୍ୟଜୀବୀମାନଙ୍କ ଜୀବିକା ଅର୍ଜନ କଷ୍ଟଦାୟକ ହୁଅନ୍ତି ଏବଂ ସେମାନେ ବିଭିନ୍ନ ଦୂର ଜାଗାକୁ ଯାଇ ଜୀବିକା ଅର୍ଜନ କରୁଛନ୍ତି। ଏତେ ବ୍ୟତୀତ ମଧ୍ୟ ଏହି ଭୂଷଣପୁର ଅଞ୍ଚଳ ସ୍ୱାସ୍ଥ୍ୟ, ଶିକ୍ଷା, ପିଇବା ପାଣି, ପରିମଳ ବ୍ୟବସ୍ଥା, ଗମନାଗମନ ଏବଂ ବ୍ୟାଙ୍କିଂ ସୁବିଧାରୁ ବହୁ ଦିନ ଧରି ଦୂରେଇ ଯାଇଛି। ଏହି ଅଞ୍ଚଳର ଘନ ଘନ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲ୍ଟେଜ୍ରେ ଜନସାଧାରଣ ନାହିଁ ମାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲିପାଟପୁର ଏବଂ ବସନ୍ତପୁର ଅଞ୍ଚଳର ନାଗରିକ ସମାଜ ଏହିସବୁ ସମସ୍ୟା ଉପରେ ବହୁବାର ଆଲୋଚନା କରୁଥିଲେ ମଧ୍ୟ କାହାର କିଛି ସୁଫଳ ମିଳୁନାହିଁ ବା ସରକାରୀ ସ୍ତରରେ ମଧ୍ୟ ଏହି ଅଞ୍ଚଳ ପ୍ରତି ସେପରି ପ୍ରୋତ୍ସାହନ ନାହିଁ, ଯାହାଫଳରେ ଏହି ଓଡ଼ିଶାର ସର୍ବବୃହତ ଅଞ୍ଚଳ ବସନ୍ତପୁର ପୂର୍ଣ୍ଣ ଭାବରେ ଅବହେଳିତ ହୋଇ ରହିଛି। ଧନ୍ୟବାଦ।